આકાશવાણી ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଲୋକସଭାରେ ପାରିତ ହେଲା ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍ 2026। ବଜେଟ୍ରେ ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି କହିଲେ ଅର୍ଥମନ୍ତ୍ରୀ। 360,000 କୋଟି ଟଙ୍କାର ସଶସ୍ତ୍ର ବାହିନୀ ଦକ୍ଷତା ବୃଦ୍ଧି ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ମଞ୍ଜୁରୀ। ବାଂଲାଦେଶରେ ତ୍ରୟୋଦଶ ଜାତୀୟ ସଂସଦ ନିର୍ବାଚନ ପାଇଁ ଶେଷ ହେଲା ମତଦାନ ଏବଂ ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାର ଆଜିର ତୃତୀୟ ମ୍ୟାଚ୍ ଭାରତ ନାମିବିଆ ମଧ୍ୟରେ ଜାରି। ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍ 2026 ଲୋକସଭାରେ ପାରିତ ହୋଇଛି। ଟ୍ରେଡ୍ ୟୁନିୟନ୍ ଆଇନ 1926, ଶିଳ୍ପ ନିଯୁକ୍ତି ସ୍ଥାୟୀ ଆଦେଶ ଆଇନ 1946 ଏବଂ ଶିଳ୍ପ ବିବାଦ ଆଇନ 1947କୁ ଏକୀକୃତ କରାଯାଇ ପ୍ରସ୍ତୁତ ଶିଳ୍ପ ସମ୍ପର୍କ ସଂହିତା 2020ର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ଏହି ସଂଶୋଧନ କରାଯାଉଛି। ନୂତନ ଆଇନରେ ଥିବା ଧାରା 104 ଅନୁଯାୟୀ ପୂର୍ବ ଆଇନଗୁଡ଼ିକ ଆଧାରରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବୈଧ ଦର୍ଶାଇବା ନେଇ ସୃଷ୍ଟ ଦ୍ୱନ୍ଦ୍ୱକୁ ସମାଧାନ କରିବା ଲକ୍ଷ୍ୟରେ ଏହି ସଂଶୋଧନ ସହାୟକ ହେବ। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଗତକାଲି ଏହି ବିଲ୍କୁ ଲୋକସଭାରେ ଆଗତ କରିଥିଲେ। ଆଜି ଆଲୋଚନାର ଉତ୍ତର ଦେଇ ଶ୍ରୀ ମାଣ୍ଡବ୍ୟ କହିଛନ୍ତି, 17 ଜାତୀୟ ଶ୍ରମ ସଂଗଠନ ଏହି ସଂହିତାକୁ ପ୍ରଶଂସା କରିଛନ୍ତି। ଏହି ସଂହିତା ଶ୍ରମିକଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ନିଯୁକ୍ତିଦାତାଙ୍କୁ ବ୍ୟବସାୟ କରିବାର ସହଜତା ପ୍ରଦାନ କରିବ। ଲିଙ୍ଗଭିତ୍ତିକ ମଜୁରୀ ଅସମାନତାକୁ ଏହି ସଂହିତା ଦୂର କରିବା ସହିତ ଶ୍ରମିକଙ୍କୁ ସମୟ ଅନୁଯାୟୀ ମଜୁରୀ ପ୍ରଦାନ କରିବାକୁ ସୁନିଶ୍ଚିତ କରୁଥାଏ। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, 40 ବର୍ଷରୁ ଅଧିକ ବୟସ୍କ ଶ୍ରମିକଙ୍କୁ ପ୍ରତିବର୍ଷ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ବିଲ୍ ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟଙ୍କ ଉତ୍ତର ପରେ ବିଲ୍ଟି ଗୃହରେ ପାରିତ ହୋଇଥିଲା। ଏହାପରେ ଗୃହରେ କେତେକ ଜରୁରୀ ପ୍ରସଙ୍ଗ ନେଇ ଆଲୋଚନା ଆରମ୍ଭ ହେବାକୁ ଥିବାବେଳେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଏହା ସମ୍ଭବ ହୋଇପାରି ନଥିଲା। ବିଜେପି ସଦସ୍ୟ ନିଶିକାନ୍ତ ଦୁବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କେତେକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ଏହାକୁ ଆଧାର କରି ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ଦିନକ ପାଇଁ ମୁଲତବୀ ରଖିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆର୍ଥିକ ଅଭିବୃଦ୍ଧିକୁ ପ୍ରୋହାହନ ପ୍ରଦାନ କରିବା ସହିତ ସମାବେଶୀ ବିକାଶକୁ ସୁନିଶ୍ଚିତ କରି ଏକ ସ୍ଥିର ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ସରକାର ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟସଭାରେ ଆଜି କେନ୍ଦ୍ର ବଜେଟ୍ ଉପରେ ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ମୁଦ୍ରାସ୍କୀତିକୁ ନିୟନ୍ତ୍ରଣରେ ରଖାଯାଇ ଉଚ୍ଚ ଅଭିବୃଦ୍ଧି ହାରକୁ ବଜାୟ ରଖାଯାଇପାରିଛି। ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି 7.4% ରହିବ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଆକଳନ କରିଛି। ମୁଦ୍ରାସ୍କୀତି 2% ହ୍ରାସ ପାଇଛି। ଦେଶର ଅର୍ଥନୈତିକ ଦୃଢ଼ ଅଭିବୃଦ୍ଧିକୁ ଏହା ପ୍ରତିଫଳନ କରୁଛି। ଅର୍ଥମନ୍ତ୍ରୀ କହିଛନ୍ତି, ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ବଜେଟ୍ରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଏଥିପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ରୋହାହନ ପଦକ୍ଷେପ ଗ୍ରହଣ କରାଯାଇଛି। ମାନବ ସମ୍ଭଳ ବିକାଶକୁ ପ୍ରାଥମିକତା ପ୍ରଦାନ କରାଯିବା ସହିତ ଆଗାମୀ ବର୍ଷଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ବଜେଟ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଅର୍ଥମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଲ୍ୟାଣକାରୀ ଯୋଜନା ପାଇଁ ବଜେଟ୍ରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି। ସଶସ୍ତ ବାହିନୀର ଦକ୍ଷତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରାୟ 360,000 କୋଟି ଟଙ୍କାର ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଡିଏସି ମଞ୍ଜୁରୀ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ପ୍ରସ୍ତାବ ମଧ୍ୟରେ ଭାରତୀୟ ବାୟୁସେନା ପାଇଁ ବହୁମୁଖୀ ଯୁଦ୍ଧ ବିମାନ ରାଫେଲ, କ୍ଷେପଣାସ୍ତ୍ର ଏବଂ ବିମାନ ଆଧାରିତ ଅତି ଉଚ୍ଚରେ ଉଡ଼ିପାରୁଥିବା ଛଦ୍ମ ଉପଗ୍ରହ ଆଦି ଅନ୍ତର୍ଭୁକ୍ତ। ଏହି ପଦକ୍ଷେପ ବାୟୁସେନାର ଦକ୍ଷତା ସହ ପ୍ରତିରୋଧ କ୍ଷମତାକୁ ମଧ୍ୟ ବୃଦ୍ଧି କରିବ। କ୍ରୟ ହେବାକୁ ଥିବା ରାଫେଲ ବିମାନର ଅଧିକାଂଶ ଭାରତରେ ନିର୍ମିତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଏଥିସହ ଭାରତୀୟ ସ୍ଥଳସେନା ପାଇଁ ଆଣ୍ଟି ଟ୍ୟାଙ୍କ ମାଇନ୍ ବିଭବ ଏବଂ T-72 ଟ୍ୟାଙ୍କ ଆଦି ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀ ପାଇଁ ମଧ୍ୟ କେତେକ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। 8 ଡୋର୍ନିୟର 228 ବିମାନ ଅଧିଗ୍ରହଣ ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟ କହିଛି 2,312 କୋଟି ଟଙ୍କାର ଏହି ବୁଝାମଣାପତ୍ର ଭାରତୀୟ ତଟରକ୍ଷୀ ବାହିନୀ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଦେଶର ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବା ସହିତ ଏଭଳି ପଦକ୍ଷେପ ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଂଲାଦେଶର ତ୍ରୟୋଦଶ ଜାତୀୟ ସଂସଦୀୟ ନିର୍ବାଚନ ପାଇଁ ମତଗ୍ରହଣ ଶେଷ ହୋଇଛି। 299 ଆସନ ପାଇଁ ଭୋଟ୍ ଗ୍ରହଣ ସକାଳ 7:30 ଆରମ୍ଭ ହୋଇ ଅପରାହ୍ନ 4:30 ପର୍ଯ୍ୟନ୍ତ ଚାଲିଥିଲା। ମୋଟାମୋଟି ଶାନ୍ତିଶୃଙ୍ଖଳାର ସହ ମତଦାନ ଅନୁଷ୍ଠିତ ହୋଇଛି। ବାଂଲାଦେଶ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ସଚିବ ଅଖତର ଅହମ୍ମଦ ଦେଇଥିବା ସୂଚନା ଅନୁଯାୟୀ ସମଗ୍ର ଦେଶରେ 42,651 ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ହୋଇଛି। ମଧ୍ୟାହ୍ନ 12 ସୁଦ୍ଧା ମତଦାନ ହାର 32.88% ରହିଥିଲା। ଦୁଇଟି ଜିଲ୍ଲାରେ ଗ୍ରେନେଡ୍ ବିସ୍ଫୋରଣ ସମେତ ଅନ୍ୟ କେତେକ ଘଟଣା ସତ୍ତ୍ୱେ କୌଣସି ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇନାହିଁ ବୋଲି ଶ୍ରୀ ଅହମ୍ମଦ କହିଛନ୍ତି। ତେବେ ସ୍ୱାସ୍ଥ୍ୟଗତ କାରଣରୁ 4 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମତଦାନ ଶେଷ ହେବା ପରେ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ହେବାକୁ ଥିବା ଭାରତ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା ଭାରତ ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ସିଲ୍ଭା 18-22 ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ରହିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ରାଷ୍ଟ୍ରପତି ଶ୍ରୀ ସିଲ୍ଭାଙ୍କ ସହିତ ସେଠାକାର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବ୍ୟାବସାୟିକ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଆସୁଛନ୍ତି। ଆସନ୍ତା 21 ତାରିଖରେ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ସିଲ୍ଭାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଶ୍ରୀ ସିଲ୍ଭା ସାକ୍ଷାତ ଆଲୋଚନା କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବା ପାଇଁ 3-ଦିନିଆ ସରକାରୀ ଗସ୍ତରେ ଭାରତ ଆସୁଛନ୍ତି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଉପରେ ଆଲୋକପାତ କରି ସେ କହିଛନ୍ତି ଉଭୟ ପକ୍ଷ ଏହାକୁ କାର୍ଯ୍ୟକାରୀ କରିବା ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି।
दोनों देशों के बीच में एक जॉइंट स्टेटमेंट 7 फरवरी को जारी किया गया था। यह जॉइंट स्टेटमेंट ही वह ढांचा है और इस मामले में हमारी आपसी समझ का आधार है। हम दोनों पक्ष इस ढांचे को लागू करने के लिए और अंतरिम समझौते को अंतिम रूप देने के लिए उस दिशा में काम कर रहे हैं। जहां तक अमेरिकी फैक्ट शीट का सवाल है, उसमें किए गए बदलाव या संशोधन वो जॉइंट स्टेटमेंट निहित साझा समझ को दर्शाती है।
ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଇଞ୍ଜିନିୟରିଂ କ୍ଷେତ୍ରକୁ ସୁଫଳ ପ୍ରଦାନ କରିବ ବୋଲି ଇଞ୍ଜିନିୟରିଂ ରପ୍ତାନୀ ପ୍ରୋହାହନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅରୁଣ କୁମାର ଗାରୋଡ଼ିଆ କହିଛନ୍ତି। ଆକାଶବାଣୀ ସମ୍ବାଦ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଭାରତର ଇଞ୍ଜିନିୟରିଂ ରପ୍ତାନୀ କ୍ଷେତ୍ରରେ ନିରନ୍ତରତା ଦେଖାଦେଇଛି। ଏହି ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ନିକଟ ଭବିଷ୍ୟତରେ ଇଞ୍ଜିନିୟରିଂ ରପ୍ତାନୀ କ୍ଷେତ୍ରକୁ ଅଧିକ ବ୍ୟାପକ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ନେପାଳରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଲାଗି ଭାରତ ଆଜି ତୃତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ କରିଛି। ନେପାଳ ପକ୍ଷରୁ କରାଯାଇଥିବା ଅନୁରୋଧ ଆଧାରରେ ଭାରତର ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ଆଜି 270ରୁ ଅଧିକ ଯାନବାହନ ଏବଂ ଅନ୍ୟାନ୍ୟ ସାମଗ୍ରୀ ହସ୍ତାନ୍ତର କରିଛନ୍ତି। ନେପାଳ ଗୃହମନ୍ତ୍ରୀ ଓମ୍ ପ୍ରକାଶ ଆରିୟଲ କାଠମାଣ୍ଡୁଠାରେ ଏହି ସହାୟତା ଗ୍ରହଣ କରିଛନ୍ତି। ଏଥିମଧ୍ୟରେ ନେପାଳୀ ସେନା ପାଇଁ 50 ଟ୍ରକ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି, ଯାହାକୁ ସେନାମୁଖ୍ୟ ଜେନେରାଲ୍ ଅଶୋକ ରାଜ ସିଗଦେଲ ଗ୍ରହଣ କରିଛନ୍ତି। ଏହି ସମୟୋଚିତ ସହାୟତା ପାଇଁ ନେପାଳ ଗୃହମନ୍ତ୍ରୀ ଶ୍ରୀ ଆରିୟଲ ଭାରତକୁ କୃତଜ୍ଞତା ପ୍ରକାଶ କରିଛନ୍ତି। ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାର ଆଜିର ତୃତୀୟ ମ୍ୟାଚ୍ ଭାରତ ଓ ନାମିବିଆ ମଧ୍ୟରେ ଜାରି ରହିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ନାମିବିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ଓଭରରେ 1 ୱିକେଟ୍ ବିନିମୟରେ 25 ରନ୍ ସଂଗ୍ରହ କରିଥିଲା। ଅନ୍ୟପକ୍ଷରେ ଆଜିର ଦ୍ୱିତୀୟ ମ୍ୟାଚ୍ରେ ଇଟାଲୀ 10 ୱିକେଟ୍ରେ ନେପାଳକୁ ପରାସ୍ତ କରିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ଗ୍ରୁପ୍ ସି ପର୍ଯ୍ୟାୟ ମ୍ୟାଚ୍ରେ ଟସ୍ ଜିତି ଇଟାଲୀ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନେପାଳ 19 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 123 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଇଟାଲୀ 13 ଓଭରରେ କୌଣସି ୱିକେଟ୍ ନ ହରାଇ ହାସଲ କରିପାରିଥିଲା। ଆଜିର ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କା ଓମାନକୁ 105 ରନ୍ରେ ପରାସ୍ତ କରିଛି। ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକି ପ୍ରତିଯୋଗିତାରେ ଆଉ କିଛି ସମୟ ମଧ୍ୟରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଲୋକସଭାରେ ପାରିତ ହେଲା ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍ 2026। ବଜେଟ୍ରେ ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି କହିଲେ ଅର୍ଥମନ୍ତ୍ରୀ। 360,000 କୋଟି ଟଙ୍କାର ସଶସ୍ତ ବାହିନୀ ଦକ୍ଷତା ବୃଦ୍ଧି ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ମଞ୍ଜୁରୀ। ବାଂଲାଦେଶରେ ତ୍ରୟୋଦଶ ଜାତୀୟ ସଂସଦ ନିର୍ବାଚନ ପାଇଁ ଶେଷ ହେଲା ମତଦାନ ଏବଂ ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାର ଆଜିର ତୃତୀୟ ମ୍ୟାଚ୍ ଭାରତ ନାମିବିଆ ମଧ୍ୟରେ ଜାରି। ସମ୍ବାଦ ଶେଷ ହେଲା।